ओम शांति। 21/4/2025 प्रातः मुरली। मीठे बच्चे, बाबा तुम मन को करेन्ट अर्थात शक्ति देवा पाई आसी। जदि तुम्हें माने देही अभिमानी अवस्था रे रहिबो, बुद्धि जोग एकमात्र बाबा सहित लागी रही थिबो, तेबे बाबा ठारु निरंतर करेन्ट मिलुथिबो। प्रश्न, सबुठारु बड़ आसुरी स्वभाव कौन जहाँकि तुम मानक भितर रहिबा उचित नुहे? उत्तर, अशांति सृष्टि करिबा ही सबुठारु बड़ आसुरी स्वभाव अटे। अशांति सृष्टि करुथिबा व्यक्ति उपरे समस्ते विरक्ति होई जानती। सेमाने जेउवाडे जिबे सेठारे अशांति सृष्टि करिवे, सेथिपाई भगवान को ठारु समस्ते शांतिर वर मागुछंती। गीत, यह कहानी है दिवे और तूफान की। ओम शांति। बहुत दिन रु दूरे रही थिबा मीठा मीठा संतान माने गीतर लाइन शुणिल। एही गीत हेउछे भक्ति मार्गर, तथापि यहाँ ज्ञान रे परिवर्तन करा जाउछे। तुम बिना ए गीत को आउ केही परिवर्तन करि पारिबे नाही। तुम मध्य पुरुषार्थर क्रम अनुसार जानिपारिबे दीप एवं तूफान कौन। पिला माने जानिछंती आत्मार ज्योति लिभि जाइछे, एबे बाबा आसिछंती ज्योति जाग्रत करिबा पई। केही मरीगले दीप जाली थांती, सेथि प्रति बहुत सावधान थांती। भावी थांती जे दीप लिभि गले आत्मा को अंधकार रे जीवा को पड़िबो, सेथि पई दीप जलाई थांती। सत्य जुगरे ए सबु कथा न थाए, सेठारे समस्ते आलोक रे रहिबे। भूक आदि रो कोनोसी कथा न थाए, सेठारे भोजन पई बहुत खाद्य मिलिबो। एठारे घोर अंधकार रहिछे, एहा छी छी दुनिया अटे ना। सबु आत्मा मानंकर ज्योति लिभि जाइछे, केवल तुम पई ही बाबा आसिछंती। तुमर ज्योति लिभि जाइछे, एबे करेन्ट केउठारु मिलिबो? पिला माने जानिछंती करेन्ट बाबांक ठारु ही मिलिबो। करेन्ट अधिक हेले बल्ब रे प्रकाश अधिक होइथाय। एबे तुमे बड़ मेसिन रु करेन्ट नेउछ, देख बम्बे परी सहर रे केते अधिक लोक रहउछंती, तेबे सेठारे केते अधिक करेन्ट दरकार? निश्चय बहुत बड़ मेसिन रही थिबो। एहा हेउछे बेहदर कथा। सारा दुनिया रा आत्मा मानंकर ज्योति लिभि जाइछे, ताको करेन्ट देबा को हेबो। तो मूल कथा बाबा बुझाउछंती, बुद्धि जोग बाबांक सहित लगाओ। देही अभिमानी हुओ, केते बड़ बाबा सारा दुनिया रो पतित मनुष्य मानंकु पवित्र करिबा पई, समस्तंकर ज्योति जाग्रत कराइबा पई सुप्रीम बाबा आसिछंती। सारा दुनिया रो मनुष्य मानंकर ज्योति जाग्रत कराउछंती। बाबा किए किपरी ज्योति जाग्रत करुछंती ए कथा दुनिया रे केही जानी नहंती। तांकु ज्योति स्वरूप कुहा जाउछे, पुणि सर्वव्यापी मध्य कहि देउछंती। ज्योति को डाकुछंती काहेकि ना समस्तंकर ज्योति लिभि जाइछे। खंड ज्योतिर साक्षात्कार मध्य होइथाय। शास्त्र रे देखाइछंती जे अर्जुन कहिले मु एते तेज सहन करि पारु नाही, बहुत शक्ति रहिछे। एही कथा को एबे तुमे माने ही बुझोछ। समस्तंकु बुझाइबा को हेबो जे तुमे सबु हेउछ आत्मा। आत्मा माने उपरु एठाकु आसुछंती। प्रथमे आत्मा पवित्र थिवारु सेथिरे करेन्ट अर्थात शक्ति थाए। आत्मा सतो प्रधान थाए। सत्य जुगरे आत्मा माने पवित्र थिले, पुणि सेमानंकु अपवित्र मध्य हेबाकु पड़िथाए। अपवित्र हेबारु गॉड फादर ईश्वर पितांकु डाकुछंती जे आसी मुक्त कर अर्थात दुखरु मुक्त कर। मुक्त करिबा एवं पावन करिबा उभयर अर्थ अलगा। तेबे निश्चय कहा द्वारा पतित हेउछंती, सेथि पई कहउछंती बाबा आस आसी मुक्त करी पवित्र मध्य कराओ। एठाकरु आमको शांति धाम को नहीं चलो, शांतिर बरदान दियो। एबे बाबा बुझाउछंती एठारे संपूर्ण शांति रे तो रही पारिबो नाही। शांति तो शांति धाम रे ही थाए। सत्य जुगरे एक धर्म एक राज्य होइथिवारु सेठारे शांति थाए, कोनोसी विश्रुंखला होइ न थाए। ठारे मनुष्य अशांत कारणरु हैरान हेउ जाउछंती। घरे घरे केते झगड़ा हेउछि। धरिनियो स्त्री पुरुषंकर झगड़ा हेले माँ बाप संतान भाई भोनी आदि सबु हैरान ही जानती। अशांत मनुष्य जेवाड़े भी जीवे अशांत ही सृष्टि करिवे, काहेकि ना आसुरी स्वभाव रहिछे ना। एबे तुमे जानिछ सत्य जुग हेउछि सुख धाम, सेठारे सुख शांति उभय रहिछि एवं परम धाम रे केवल शांति रहिछे। ताकु स्वीट साइलेंस घर कुहा जाउछि। मुक्ति धाम जीवाकु चाहुथिबा आत्मा मानंकु केवल एतिके बुझिबाकु हेबो जे तुमर मुक्ति दरकार तुमर मुक्ति दरकार ना तेबे बाबांकु मने पकाओ मुक्ति परे जीवन मुक्ति निश्चय रही छे प्रथमे जीवन मुक्ति होई परे जीवन बंधन रे आसुछंती उभय अधा अधा अटे ना सत्व प्रधान रु पुणि सत्व रजो तमरे निश्चय आसिबाकु हेबो पछकु जेउ माने गुटे अधे जन्म नै आसिछंती से माने बा कौन सुख दुख रो अनुभव करिवे तुमे सारा सुख दुख रो अनुभव करूछ तुमे जानिछ एते जन्म आमे सुखरे एवं एते जन्म आमे दुखरे रहूछ अमुक अमुक धर्म नुआ दुनिया को आसि पारिवे नाही तांकर पाठ परे रहिछे जदियो नुआ दुनिया हेबो किंतु तांको निमन्ते ताहा जे परि नुआ दुनिया अटे जे परि बौद्धि क्रिश्चियन खंड सेमानंक पई नुआ हेलाना तांकु मध्य सत्व रजो तमरे पास करिबाकु हेबो वृक्षर मध्य एपरि वृद्धि होइथाय धीरे धीरे वृद्धि होइचाले प्रथमे जेउ माने आसिछंती सेमाने तळे ही रहिथांती तुमे माने देखिछ ना नुआ नुआ पत्र किपरि बाहरुछे छोट छोट सबुज पत्र बाहरी पणि फूल बाहरी थाए नुआ वृक्ष हेउछे बहुत छोट नुआ मंजी पोता जाए पुणि तार संपूर्ण पालना न हेले ताहा सढ़ी जाई थाए तुमे मध्य आत्मा मानंकर संपूर्ण पालना न कले ज्ञान रे तिष्ठि पारंते नाही बाबा से मनुष्य मानंकु देवता कराउछंती पुणि सेथिरे क्रमानुसार हेउछंती राजधानी स्थापन हेउछे ना बहुत फेल मध्य होई जानती पिला मानंकर जेपरी अवस्था रही थाए बाबांक ठारु मध्य सेहिपरी स्नेह मिली थाए केतेक संतान मानंकु लोक देखाणिया मध्य स्नेह करिबाकु पड़ी थाए केही केही लेखुछंती बाबा आमे फेल होई गलो पतित होई गलो एबे सेमानंकु किए सहाय्य करिबो सेमाने बाबांक हृदय रे रही पारिबे नाही पवित्र आत्मा को ही बाबा संपत्ति देई पारिबे प्रथमे जण जणंक ठारु पूरा समाचार पचारी चाट नेउछंती जेपरि अवस्था सेहिपरि स्नेह बाहरु जदियो स्नेह करुछंती भितरे जानिछंती ये बिल्कुल बुद्धु सेवा करि पारिबो नाही ख्याल रहुछे ना अज्ञान कालरे पिला रोजगार करुथिले बापा मध्य बहुत स्नेह रे तांको सहित मिसि थांती केही बेसी रोजगार न कले बाबांकर मध्य एते स्नेह रही न थाए तेणु एठारे मध्य सेहिपरि हेउछे पिला माने बाहरे मध्य सेवा करुछंती ना जे कोनोसी धर्मावलंबी होइथिले मध्य तांकु बुझाइबा दरकार बाबांकु मुक्ति दाता कुहा जाउछे ना लिबरेटर एवं गाइड किए तांकर परिचय देवाकु हेबो सुप्रीम गॉड फादर आसुछंती समस्तंगो मुक्ति करुछंती बाबा कहुछंती तमे केते पतित होई जाइछ पवित्रता बिल्कुल नाही एबे मते मने पकाओ बाबा सदा पवित्र अटंती बाकी समस्ते पवित्र रो अपवित्र निश्चय हेउछंती पुनर्जन्म नै नै ओल्हाई चालीछंती वर्तमान समस्ते पतित तेणु बाबा राय देउछंती पिला माने तमे मते मने पकाइले पावन होई जीवो एबे मृत्यु सम्मुखरे दंडायमान पुरुणा दुनिया एबे समाप्त हेबो किंतु मायार आडंबर रही थिबारु मनुष्य भावुछंती यहां ही स्वर्ग उड़ा जहाज बिजुली आदि कण कण रही ए सब हेउछे मायार आडंबर ए सब वर्तमान शेष होई जीवो एही बिजुली आदि स्वर्ग रे तो थाए वर्तमान ए सब किपरि स्वर्ग को जीवो निश्चय एही कला कौशल जानिला बाला आवश्यक ना तुम पाखकु बहुत भलो भलो कारीगर माने मध्य आसिबे से माने राजगदी रे बसिबे नाही तथापि मध्य तुमर प्रजा हेबे भलो भलो इंजीनियर ओ कारीगर आसिबे एही फैशन बाहरु बिलातरु आसुछे तेणु बाहर लोक को मध्य तुमको शिव बाबांकर परिचय देवाकु हेबो सेमानंकु कुह बाबांकु मने पकाओ तुमको मध्य जोगरे रहिबा पई बहुत पुरुषार्थ करिबाकु हेबो एथिरे ही मायार बहुत तूफान आसुछे बाबा कहउछंती केवल मते मने पकाओ तेबे यहा भलो कथा ना ख्रीष्ट मध्य तांकर रचना अटंती रचयिता सुप्रीम सोल केवल जणे ही अटंती बाकी सबु हेउछंती रचना वर्षा रचयितंक ठारु ही मिले एही परि जेउ भलो भलो पॉइंट से बाहरुछे ताकु नोट करिबा दरकार ବାବାଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବା। ସେ ସୁଖଧାମ ଏବଂ ଶାନ୍ତିଧାମର ଗେଟ୍ ଖୋଲୁଛନ୍ତି। ତାଙ୍କୁ କହୁଛନ୍ତି, ହେ ମୁକ୍ତିଦାତା, ଦୁଃଖରୁ ମୁକ୍ତ କରି ଆମକୁ ଶାନ୍ତି ଧାମ ସୁଖଧାମକୁ ନେଇଚାଲ। ତେବେ ଏସବୁ ଯେବେ ଏଠାରେ ସୁଖଧାମ ଥାଏ, ତେବେ ବାକି ଆତ୍ମାମାନେ ଶାନ୍ତିଧାମରେ ରହିଥାନ୍ତି। ସ୍ୱର୍ଗର ଗେଟ୍ ବାବା ହିଁ ଖୋଲିବେ। ନୂଆ ଦୁନିଆ ପାଇଁ ଗୋଟିଏ ଗେଟ୍ ଖୋଲିବ, ଅନ୍ୟଟି ଶାନ୍ତିଧାମ ପାଇଁ। ଯେଉଁ ଆତ୍ମାମାନେ ଅପବିତ୍ର ହୋଇଯାଇଛନ୍ତି, ତାଙ୍କୁ ବାବା ଶ୍ରୀମତ ଦେଉଛନ୍ତି, ନିଜକୁ ଆତ୍ମା ମନେ କର ଏବଂ ମୋତେ ସ୍ମରଣ କର, ତେବେ ତୁମର ପାପ କଟିଯିବ। ଯେଉଁମାନେ ପୁରୁଷାର୍ଥ କରିବେ ନିଜ ଧର୍ମରେ ଉଚ୍ଚ ପଦ ପାଇବେ, ପୁରୁଷାର୍ଥ ନ କଲେ କମ୍ ପଦ ପାଇବେ। ଭଲ ଭଲ ପଏଣ୍ଟ ନୋଟ୍ କରିଲେ ଠିକ୍ ସମୟରେ କାମରେ ଆସିବ। କୁହ, ଶିବ ବାବାଙ୍କର କାର୍ଯ୍ୟକୁ ଆମେ ଜଣାଇଦେଲୁ, ତେବେ ମନୁଷ୍ୟ କହିବେ, ଏମାନେ ପୁଣି କିଏ ଯିଏକି ଗଡ୍ ଫାଦର ଶିବଙ୍କର କର୍ତ୍ତବ୍ୟ ବିଷୟରେ ଆମକୁ ଜଣାଉଛନ୍ତି? କୁହ, ତୁମେ ଆତ୍ମା ରୂପରେ ସମସ୍ତେ ଭାଇ ଭାଇ, ପୁଣି ପ୍ରଜାପିତା ବ୍ରହ୍ମାଙ୍କର ଦ୍ୱାରା ରଚନା ହେଉଥିବାରୁ ଏବେ ଭାଇ ଭଉଣୀ ହେଉଛୁ। ଗଡ୍ ଫାଦର ଯାହାଙ୍କୁ ଲିବରେଟର ଗାଇଡ କହୁଛନ୍ତି, ତାଙ୍କର କର୍ତ୍ତବ୍ୟ ଆମେ ତୁମକୁ ବତାଉଛୁ। ତେବେ ନିଶ୍ଚିନ୍ତ, ଆମକୁ ପରମପିତା ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ଆମେ ତୁମକୁ କହୁଛୁ। ସନ୍ ସୁଜ ଫାଦର ପୁଅ ବାପାର ପ୍ରତ୍ୟକ୍ଷତା କରେ, ଏ କଥା ମଧ୍ୟ ବୁଝାଇବାକୁ ହେବ। ଆତ୍ମା ବିଲକୁଲ ଏକ ଛୋଟ ତାରକା ଅଟେ, ଏହି ଆଖି ଦ୍ୱାରା ତାଙ୍କୁ ଦେଖିପାରିବା ନାହିଁ, ଦିବ୍ୟ ଦୃଷ୍ଟି ଦ୍ୱାରା କେବଳ ସାକ୍ଷାତକାର ହୋଇପାରିବ, କିନ୍ତୁ ସୂକ୍ଷ୍ମ ବିନ୍ଦୁ ହୋଇଥିବା କାରଣରୁ ଦେଖିଲେ ମଧ୍ୟ କୌଣସି ଫାଇଦା ହେବ ନାହିଁ। ବାବା ମଧ୍ୟ ଏହିପରି ବିନ୍ଦୁ, ତାଙ୍କୁ ପରମ ଆତ୍ମା କୁହାଯାଉଛି। ଆତ୍ମା ଦେଖିବାକୁ ଏକା ସଦୃଶ, କିନ୍ତୁ ସେ ହେଲେ ସୁପ୍ରିମ ଜ୍ଞାନର ଭଣ୍ଡାର, ଆନନ୍ଦର ଭଣ୍ଡାର, ମୁକ୍ତିଦାତା ଏବଂ ପଥ ପ୍ରଦର୍ଶକ। ତାଙ୍କର ବହୁତ ମହିମା କରିବାକୁ ପଡ଼ିବ, ନିଶ୍ଚୟ ବାବାଙ୍କୁ ଆସିବାକୁ ପଡ଼େ, ତେବେ ଯାଇ ସାଥିରେ ନେଇଯିବେ ନା? ସିଏ ଏଠାକୁ ଆସିଲେ ହିଁ ଜ୍ଞାନ ଦେବେ ନା? ବାବା ହିଁ କହୁଛନ୍ତି, ଆତ୍ମା ଏତେ ଛୋଟ, ମୁଁ ମଧ୍ୟ ସେହିପରି ଅଟେ। ବାବା ଜ୍ଞାନ ମଧ୍ୟ ନିଶ୍ଚୟ କାହା ଶରୀରରେ ପ୍ରବେଶ କରିକି ହିଁ ଦେବେ। ଭୃକୁଟି ମଧ୍ୟରେ ଏହାଙ୍କ ଆତ୍ମାର ପାଖରେ ଆସି ବସିବି, ମୋ ପାଖରେ ଶକ୍ତି ଅଛେ, ମୋତେ ଶରୀର ମିଳିଗଲା, ତେଣୁ ମୁଁ ଏହାର ମାଲିକ ହୋଇଗଲି। ଏହି ଶରୀର ଦ୍ୱାରା ବସି ତୁମମାନଙ୍କୁ ବୁଝାଉଛେ, ଏହାକୁ ଆଦମ ମଧ୍ୟ କୁହାଯାଉଛେ। ଆଦମ ହେଉଛନ୍ତି ବିଶ୍ୱର ପ୍ରଥମ ମନୁଷ୍ୟ। ମନୁଷ୍ୟମାନଙ୍କର ବଂଶ ରହିଛେ ନା, ଇଏ ମାତା ପିତା ମଧ୍ୟ ଅଟନ୍ତି, ଏହାଙ୍କ ଦ୍ୱାରା ରଚନା ହେଉଛେ। ପୁରୁଣା ହେଲେ ମଧ୍ୟ ପୋଷ୍ୟ କରୁଛନ୍ତି, ନଚେତ୍ ବ୍ରହ୍ମା କେଉଁଠାରୁ ଆସିଲେ? ବ୍ରହ୍ମାଙ୍କ ପିତାଙ୍କ ନାମ କେହି କୁହନ୍ତୁ। ବ୍ରହ୍ମା, ବିଷ୍ଣୁ, ଶଙ୍କର ଏମାନେ କାହାର ରଚନା ତ ହୋଇଥିବେ ନା? ରଚୟିତା ହେଉଛନ୍ତି ଜଣେ। ବାବା ବ୍ରହ୍ମାଙ୍କୁ ପୋଷ୍ୟ କରିଛନ୍ତି, ଛୋଟ ପିଲା ବସି ଶୁଣାଇଲେ କହିବେ, ଏହା ହେଉଛି ବହୁତ ଶ୍ରେଷ୍ଠ ଜ୍ଞାନ। ଯେଉଁ ସନ୍ତାନମାନଙ୍କର ଭଲ ଧାରଣା ହୋଇଥାଏ ସେ ବହୁତ ଖୁସିରେ ରହନ୍ତି, ଆଦୌ ହାଇ ମାରନ୍ତି ନାହିଁ, କିନ୍ତୁ ଯଦି ନ ବୁଝିପାରିବେ ତେବେ ହାଇ ମାରିବେ। ଏଠାରେ ତୁମକୁ କେବେ ହାଇ ମାରିବା ଉଚିତ ନୁହେଁ। ରାଜଯୋଗ ସମୟରେ କେବେ ହାଇ ଆସିନଥାଏ, ଗ୍ରାହକ ନଥିଲେ, ଧନ୍ଦା ଥଣ୍ଡା ହେଲେ ହାଇ ଆସିଥାଏ। ଏହିପରି ଏଠାରେ ମଧ୍ୟ ଧାରଣା ହେଉ ନାହିଁ, କେହି ତ ବିଲକୁଲ ବୁଝୁନାହାନ୍ତି, କାହିଁକି ନା ଦେହ ଅଭିମାନ ରହିଛି। ସେମାନେ ଦେହି ଅଭିମାନୀ ହୋଇ ବସିପାରିବେ ନାହିଁ, କୌଣସି ନା କୌଣସି ବାହାର କଥା ମନେ ପଡ଼ିବ, ପଏଣ୍ଟ ସେ ଆଦି ମଧ୍ୟ ନୋଟ୍ କରିପାରିବେ ନାହିଁ। ତୀକ୍ଷ୍ଣ ବୁଦ୍ଧିଯୁକ୍ତ ଆତ୍ମା ତୁରନ୍ତ ନୋଟ୍ କରିବେ, ଏହି ପଏଣ୍ଟ ସେ ବହୁତ ଭଲ। ଛାତ୍ରମାନଙ୍କର ଚଳନି ଶିକ୍ଷକ ଦେଖିଥାନ୍ତି ନା? ସେନ୍ସିବୁଲ ଅର୍ଥାତ୍ ବୁଦ୍ଧିବାନ ଶିକ୍ଷକଙ୍କର ନଜର ସବୁଆଡ଼େ ଯାଇଥାଏ, ସେଥିପାଇଁ ହିଁ ପାଠପଢ଼ାର ପ୍ରମାଣ ପତ୍ର ଦେଉଛନ୍ତି। ମେନର୍ସ ଅର୍ଥାତ୍ ଚାଲିଚଳନର ପ୍ରମାଣ ପତ୍ର ବାହାର କରୁଛନ୍ତି, କେତେ ଅନୁପସ୍ଥିତ ରହୁଛନ୍ତି ତାଙ୍କୁ ମଧ୍ୟ ବାହାର କରୁଛନ୍ତି, କିନ୍ତୁ ଏଠାରେ ଉପସ୍ଥିତ ରହି ମଧ୍ୟ କିଛି ବି ବୁଝୁନାହାନ୍ତି, ଧାରଣା ହେଉନାହିଁ। କେହି କହୁଛନ୍ତି ମାନ୍ଦା ବୁଦ୍ଧି ଅଟେ, ଧାରଣା ହେଉନାହିଁ, ଏହା ମଧ୍ୟ ତୁମର କର୍ମର ହିସାବ କିତାବ। କେବଳ ବାବା ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଯଦି ଭାଗ୍ୟରେ ନଥିବ ତେବେ କ'ଣ କରିବେ? ସ୍କୁଲରେ ମଧ୍ୟ କେହି ପାସ୍ କେହି ଫେଲ୍ ହୋଇଥାନ୍ତି, ଏହା ହେଉଛି ବେହଦର ପାଠପଢା, ଯାହାକୁ ବେହଦର ବାବା ବୁଝାଉଛନ୍ତି, ବେହଦର ବାବା ପଢ଼ାଉଛନ୍ତି। ଅନ୍ୟ ଧର୍ମାବଲମ୍ବୀମାନେ ଗୀତାର କଥା ବୁଝିବେ ନାହିଁ, କିନ୍ତୁ ସ୍ଥାନ ଦେଖି ବୁଝାଇବାକୁ ପଡ଼ୁଛେ। ସେ କିପରି ଲିବରେଟର ଗାଇଡ୍ ଅଟନ୍ତି, ସ୍ୱର୍ଗରେ ଏହିସବୁ ବିକାର ରହିବ ନାହିଁ। ବର୍ତ୍ତମାନ ଏହାକୁ ସୈତାନୀ ରାଜ୍ୟ କୁହାଯାଉଛି, ଏହା ପୁରୁଣା ଦୁନିଆ ନା, ଏହାକୁ ଗୋଲ୍ଡେନ୍ ସୁବର୍ଣ୍ଣ ଦୁନିଆ କୁହାଯିବ ନାହିଁ। ନୂଆ ଦୁନିଆ ଥିଲା, ଏବେ ପୁରୁଣା ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ଯାହାଙ୍କର ସେବାର ସୌକ ରହିଛେ, ତେବେ ସେମାନେ ପଏଣ୍ଟସ୍ ନୋଟ୍ କରିବା ଦରକାର। ଛା ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ପାଠପଢା ଆଧାରରେ ବହୁତ ବହୁତ ରୋଜଗାର ହୋଇଥାଏ, ସେଥିପାଇଁ ଖୁସି ଖୁସିରେ ଏହି ରୋଜଗାର କରିବାକୁ ହେବ। ପାଠପଢା ସମୟରେ କେବେ ବି ହାଇ ଅର୍ଥାତ୍ ଆଲସ୍ୟ ଆଦି ନ ଆସୁ ଏବଂ ବୁଦ୍ଧିଯୋଗ ଏଣେ ତେଣେ ନ ଯାଉ, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଜ୍ଞାନର ପଏଣ୍ଟସ୍ ଗୁଡ଼ିକୁ ଖାତାରେ ଲେଖିବା ସହିତ ସେଗୁଡ଼ିକୁ ଧାରଣା କରିଚାଲ। ଦୁଇ ନମ୍ବର ପଏଣ୍ଟ, ପବିତ୍ର ହୋଇ ବାବାଙ୍କର ହୃଦୟର ସ୍ନେହ ପାଇବାର ଅଧିକାରୀ ହେବାକୁ ପଡ଼ିବ। ଈଶ୍ୱରୀୟ ସେବାରେ ପ୍ରବୀଣ ହେବାକୁ ପଡ଼ିବ। ନିଜେ ଭଲ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ବରଦାନ, ମର୍ଜିବା ଜନମର ସ୍ମୃତି ଦ୍ୱାରା ସର୍ବକର୍ମବନ୍ଧନ ଗୁଡ଼ିକୁ ସମାପ୍ତ କରୁଥିବା କର୍ମ ଯୋଗୀ ହୁଅ। ତୁମମାନଙ୍କର ବର୍ତ୍ତମାନର ଏହି ମର୍ଜିବା ଦିବ୍ୟ ଜନମ କର୍ମବନ୍ଧନୀ ଜନ୍ମ ନୁହେଁ, କର୍ମଯୋଗୀ ଜନ୍ମ ଅଟେ। ଏହି ଅଲୌକିକ ଦିବ୍ୟ ଜନ୍ମରେ ବ୍ରାହ୍ମଣ ଆତ୍ମା ସ୍ୱତନ୍ତ୍ର ଅଟେ, ପରତନ୍ତ୍ର ନୁହେଁ। ଏହି ଦେହ ମଧ୍ୟ ତୁମକୁ ଉଦ୍ଧାର ସୂତ୍ରରେ ମିଳିଛି। ସାରା ବିଶ୍ୱରେ ସେବା କରିବା ପାଇଁ ପୁରୁଣା ଶରୀରରେ ଶକ୍ତି ଭରି ବାବା ଏହାକୁ ଚଲାଉଛନ୍ତି, ତେଣୁ ସବୁ ଦାୟିତ୍ୱ ବାବାଙ୍କର ଅଟେ, ତୁମର ନୁହେଁ। ବାବା ତୁମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କର୍ମ କର, ତୁମେ ସ୍ୱତନ୍ତ୍ର ଅଟ, ଚଲେଇଲା ବାଲା ଚଲାଉଛନ୍ତି। ଏହି ବିଶେଷ ଧାରଣା ଆଧାରରେ କର୍ମ ବନ୍ଧନ ଗୁଡ଼ିକୁ ସମାପ୍ତ କରି କର୍ମଯୋଗୀ ହୁଅ। ସ୍ଲୋଗାନ, ସମୟ ସମୀପତାର ଆଧାର ହେଲା ବେହଦର ବୈରାଗ୍ୟ ବୃତ୍ତି। ଓମ୍ ଶାନ୍ତି।